ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଧାନସଭାର ଶୀତକାଳୀନ ଅଧିବେଶନର ନବମ ଦିନରେ ଗତକାଲି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି। ଅନ୍ୟ ସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍ ମାଧ୍ୟମରେ ଗୃହୀତ ହୋଇଛି। ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ 531,75,000 ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଗୃହରେ ଉପସ୍ଥାପନ କରିଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର 4,329,44,12,000 ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ମା' ତାରିଣୀ ମନ୍ଦିରର ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପ ପାଇଁ 312 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ସୂଚନା ଅନୁଯାୟୀ ଏହି ପ୍ରକଳ୍ପରେ 216 ଶଯ୍ୟା ବିଶିଷ୍ଟ ଯାତ୍ରୀନିବାସ, 500 ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା, ନଡ଼ିଆ କେନ୍ଦ୍ର ଏବଂ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯିବ। ବିମାନ ଚଳାଚଳ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଚତୁର୍ଥ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିମାନ ଚଳାଚଳ କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ସଂଯୋଗୀକରଣ ବୃଦ୍ଧି ଏବଂ ସକ୍ଷମ ନୀତିଗତ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। 2047 ସୁଦ୍ଧା 15 ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଭାବେ ବିକଶିତ 17 ପାଠ୍ୟପୁସ୍ତକକୁ ଅନୁମୋଦନ ମିଳିଛି। ବିଭାଗୀୟ ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ବିକାଶ ସମ୍ପର୍କିତ ଚତୁର୍ଥ କୋର୍ କମିଟି ବୈଠକରେ ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଏହି ଅନୁମୋଦନ ଦିଆଯାଇଛି। ପ୍ରଥମ ଥର ପାଇଁ 55 ନୂଆ NCERT ପାଠ୍ୟପୁସ୍ତକକୁ ରାଜ୍ୟରେ ଅନୁବାଦ ଏବଂ ସନ୍ଦର୍ଭୀକରଣ କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ନୂତନ ପାଠ୍ୟପୁସ୍ତକଗୁଡ଼ିକ ପଢ଼ାଯିବ ବୋଲି ଜଣାପଡ଼ିଛି। ପରିବର୍ତ୍ତିତ ବିଶ୍ୱରେ ସ୍ନାତକମାନଙ୍କୁ ନୈତିକତା, ନିଷ୍ଠା ଏବଂ କରୁଣା ବଜାୟ ରଖିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଗତକାଲି ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ସହାନୁଭୂତି, ସୃଜନଶୀଳତା ଏବଂ ନୈତିକ ମୂଲ୍ୟବୋଧ ମଣିଷକୁ ସ୍ୱତନ୍ତ୍ର କରିଥାଏ। ଏହି ଅବସରରେ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ଏବଂ ପଦକ ପ୍ରଦାନ କରିଥିଲେ। ସଶସ୍ତ ବାହିନୀରେ ସେବାରତ ତଥା ସେବାନିବୃତ୍ତ ଯବାନମାନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଆଜି ସଶସ୍ତ ବାହିନୀ ପତାକା ଦିବସ ପାଳିତ ହେଉଛି। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କାର୍ଯ୍ୟରତ ଓ ଅବସରପ୍ରାପ୍ତ ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସେନାନୀଙ୍କୁ ଶୁଭେଚ୍ଛା ଜଣାଇ ସଶସ୍ତ ସେନା ପତାକା ଦିବସ ପାଣ୍ଠିକୁ ମୁକ୍ତହସ୍ତରେ ଦାନ କରିବା ଲାଗି ଆହ୍ୱାନ ଦେଇଛନ୍ତି। କନ୍ଧମାଳ କଳିଙ୍ଗାଘାଟିରେ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରୀକ୍ଷାମୂଳକ ଭାବେ ସତର୍କ ଘଣ୍ଟି ଲଗାଯାଇଛି। IIT ଭୁବନେଶ୍ୱର ସହଯୋଗରେ ଘାଟିର ଉଭୟ ପାର୍ଶ୍ୱରେ ଲଗାଯାଇଥିବା ସାଇରନ୍ ଅନ୍ୟ କୌଣସି ପଟରୁ ଗାଡ଼ି ଆସୁଥିଲେ ବାଜି ଉଠିବ, ଯାହାଫଳରେ ଚାଳକମାନେ ସତର୍କତାର ସହ ଘାଟି ପାର କରିପାରିବେ। ସେନ୍ସର ସହାୟତାରେ କାର୍ଯ୍ୟ କରୁଥିବା ଏହି ସାଇରନ୍ର ବ୍ୟବହାର ସଫଳ ହେଲେ ଅନ୍ୟ ସ୍ଥାନଗୁଡ଼ିକରେ ଏହାର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା 9 ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଗତକାଲି କାର୍କେଡ୍ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି। ଖେଳାଳିମାନେ ଯେଭଳି ସୁରକ୍ଷିତ ଭାବେ ବାରବାଟୀ ଷ୍ଟାଡିୟମରେ ପହଞ୍ଚବେ ସେ ନେଇ କମିଶନରେଟ୍ ପୁଲିସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିବା ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି,
ବହୁତ ସୁନ୍ଦର ଆରେଞ୍ଜମେଣ୍ଟ କରାଯାଇଛି। ସିକ୍ୟୁରିଟି ତରଫରୁ ଯୋଉ ଆମର ଆରେଞ୍ଜମେଣ୍ଟ କରିବା କଥା ସେଟା କରାଯାଉଛି। ତ୍ରିସ୍ତରୀୟ ସିକ୍ୟୁରିଟିର ଆରେଞ୍ଜମେଣ୍ଟ କରାଯାଇଛି। ପର୍ଯ୍ୟାପ୍ତ ପରିମାଣରେ ଫୋର୍ସ ଅଫିସର୍ ମାନଙ୍କୁ ମୁତୟନ କରାଯାଉଛି ଓ ବିଭିନ୍ନ କଣ୍ଟିଜେନ୍ସିକୁ ମନେ ରଖିକି କଣ୍ଟିଜେନ୍ସି ପାଇଁ ବି ଆରେଞ୍ଜମେଣ୍ଟ କରାଯାଇଛି।
ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଲୋକ ମହୋତ୍ସବ ମଣ୍ଡେଇ ପାଳିତ ହୋଇଯାଇଛି। ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ସହ ମଣ୍ଡେଇ ମଶାଲ ପ୍ରଜ୍ୱଳିତ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିରରେ ଗତକାଲି ପୌଷ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ବାଟଓଷା ଏବଂ ଦାଣ୍ଡ ପହରା ନୀତି ପାଳନ କରାଯାଇଛି। ପିଲାମାନଙ୍କ ଦୀର୍ଘାୟୁ ତଥା ମଙ୍ଗଳ କାମନା କରି ଯମଦେବତା ଓ ନବଗ୍ରହ ମନ୍ଦିରରେ ଦୀପଦାନ କରାଯାଇଥିଲା। ସମ୍ବଲପୁରରେ ଚାଲିଥିବା 30ତମ ଜାତୀୟ ସଡ଼କ ସାଇକେଲ ଚାଳନା ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଉଦ୍ଯାପନୀ ସମାରୋହରେ ଯୋଗଦେଇ କ୍ରୀଡ଼ବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ରାଜସ୍ଥାନ ସର୍ବାଧିକ 21 ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା 3 ପଦକ ସହ ଅଷ୍ଟମ ସ୍ଥାନରେ ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା 2-4 ହ୍ରାସ ପାଇଛି। ଦାରିଙ୍ଗବାଡ଼ିରେ ଗତକାଲି ସର୍ବନିମ୍ନ ତାପମାତ୍ରା 8 ସେଲ୍ସିୟସ୍ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ଓ ଆସନ୍ତାକାଲି କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।